आकाशवाणी। संवाद पढ़ुछंती महेश्वर साहू। मुख्य संवाद, पाकिस्तान विपक्षरे 1971 युद्ध विजय को स्मरण करी आज देश पालन करुछि विजय दिवस। वीर जवान को श्रद्धांजलि अर्पण कले राष्ट्रपति, उपराष्ट्रपति और प्रधानमंत्री। 125 दिन कर्मनियोजन व्यवस्था सह लोकसभा आगत हला रोजगार और आजीविका अभियान ग्रामीण विधेयक। जोड़ान गस्त अवसर में उभय देश मध्य आर्थिक भागीदारी को आहुरी दृढ़ करने प्रधानमंत्री गुरुत्वारोप। मथुरार सड़क दुर्घटन 13 मृत, 70 आहत एवं 19 वर्षर कम एशिया कप 2025 रे भारत एवं मलेशिया मध्य खेल जारी। 1971 मसीह पाकिस्तान विपक्ष में भारत युद्ध विजय को स्मरण कर आज विजय दिवस पालन करा जाउछि। देश पाई सर्वोच्च बलिदान देइथिबा जवान को श्रद्धांजलि अर्पण करिबा सह एही विजय देशवासी को प्रेरणा प्रदान करिथाए। 1971 मसीह आज दिन में पाकिस्तानी सेनार मुख्य जनरल ए खान नियादी 93,000 सैनिकों सहित भारतीय सेना एवं मुक्ति बाहिनी को नहीं गठित मित्र बाहिनी निकट में निःसर्त आत्मसमर्पण करथिला। युद्धर परिणाम स्वरूप पूर्व पाकिस्तान बांग्लादेश राष्ट्र में परिणत होता। अदम्य साहस एवं बलिदान 1971 युद्ध में भारत ऐतिहासिक विजय को सुनिश्चित करथिबा वीर जवान मानंकु राष्ट्रपति द्रौपदी मुर्मू, उपराष्ट्रपति सीपी राधाकृष्णन, प्रधानमंत्री नरेन्द्र मोदी, गृहमंत्री अमित शाह एवं प्रतिरक्षा मंत्री राजनाथ सिंह श्रद्धांजलि अर्पण करिछन्ति। सामाजिक गणमाध्यम पोस्टरे राष्ट्रपति कहिछन्ति सैनिक मानंकर मातृभूमि प्रति अतुलनीय भक्ति, साहस और वीरत्व देश को सर्वदा गर्व आनी। राष्ट्रपति कहिछन्ति स्वदेशीकरण माध्यम रे भारतीय सेनार सशक्तिकरण पदक्षेप भविष्यतर आह्वानगुड़िक प्रस्तुत रहिबार प्रतिबद्धता को प्रतिफलित करुछि। ऑपरेशन सिंदूर रे सेनार आत्मनिर्भरशीलता, रणनैतिक संकल्प एवं आधुनिक युद्धकौशल प्रभावशाली व्यवहार प्रदर्शित होइछि बोली राष्ट्रपति कहिछन्ति। सेहिपरि सामाजिक गणमाध्यम रे उपराष्ट्रपति कहिछन्ति सशस्त्र बाहिनीर वीरत्व पाकिस्तान विरुद्ध रे एक निर्णायक विजय आनिथिला। एही युद्ध न्याय एवं स्वाधीनता प्रति भारतर प्रतिबद्धता को दोहराइथिला एवं भारतीय स्थलसेना, वायुसेना एवं नौसेना अतुलनीय वृत्तिगत दक्षता को प्रदर्शित करथिला। 1971 युद्धर साहसी सैनिक मानंक बलिदान को स्मरण करी प्रधानमंत्री कहिछन्ति सेमानंक दृढ़ संकल्प एवं निस्वार्थपर सेवा देश को सुरक्षित रखिथिला एवं भारतर इतिहास रे एक गौरवमय मुहूर्त सृष्टि करथिला। सैनिक मानंकर एही दिनर वीरत्व को अभिवादन जनाई प्रधानमंत्री कहिछन्ति सेमानंक एही कार्य भारतीय पीढ़ी को सबुदिन पाई प्रेरणा जगाइछि। स्वराष्ट्रमंत्री कहिछन्ति अन्याय और अत्याचार विरोधरे ढाल भावे कार्य करुथिबा एही विजय विश्वव्यापी मानवतार सुरक्षा पाई एक दृष्टांतमूलक नमूना उपस्थापन करिछि। प्रतिरक्षा मंत्री कहिछन्ति स्थलसेना, नौसेना एवं वायुसेना त्रुटिहीन समन्वय रे कार्य करी इतिहास को पुनर्गठन करथिले एवं भारतर रणनीतिक संकल्प को दोहराइथिले। विजय दिवस अवसर रे प्रतिरक्षा मंत्री श्री सिंह आज नुआ दिल्ली स्थित जातीय युद्ध स्मारकी रे पुष्पमाल्य अर्पण करिछन्ति। तांक सहित चीफ ऑफ डिफेंस स्टाफ CDS जनरल अनिल चौहान, स्थलसेना मुख्य जनरल उपेन्द्र द्विवेदी, वायुसेना मुख्य एपी सिंह एवं नौसेना मुख्य दिनेश के त्रिपाठी जोगदेले। लोकसभा आज प्रथमार्धे दुईट विधेयक आगत कर केन्द्र कृषि और कृषक कल्याण मंत्री शिवराज सिंह चौहान विकसित भारत ग्यारंटी रोजगार और आजीविका अभियान ग्रामीण विधेयक लोकसभा उपस्थापन करते। 20 वर्ष पूर्वे प्रचलित होता महात्मा गांधी जातीय ग्रामीण कर्मनिजुक्ति ग्यारंटी योजना मनरेगा बदल विधेयक आगत कर एथिरे विकसित भारत 2047 को दृष्टि रखी प्रत्येक वर्ष ग्रामीण परिवारगुड़िक 125 दिन कर्मनियोजन व्यवस्था कर विधेयक आगत होगा समय विरोधी दल सदस्य माने हट्टगोल करते। श्री चौहान कहते ग्रामीण अर्थनीति को सुदृढ़ करने सामाजिक सुरक्षा, जोगाजोग व्यवस्था, डिजिटाल सुदृढ़ीकरण भली लक्ष्य पूरण विधेयक व्यवस्था रखी। लोकसभा आज अर्थमंत्री निर्मला सीतारमण सबका बीमा सबकी रक्षा संशोधन विधेयक आगत करिछन्ति। एही विधेयक रे बीमा अधिनियम 1938, जीवन बीमा निगम अधिनियम 1956 एवं बीमा परिचालना प्राधिकरण अधिनियम 1969 संशोधन करा जायछि। बिल को विरोध करी विरोधी DMK एवं TMC हट्टगोल सृष्टि करथिबा जणा पडिछि। आपण माने संवाद सुनिछन्ति आकाशवाणी। ଲୋକସଭାରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏପର୍ଯ୍ୟନ୍ତ 786 କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଥିବା ସୂଚନା ଦିଆଯାଇଛି। ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶୱାନ କହିଛନ୍ତି, ଏହିସବୁ ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ 3,46,000 କୋଟି ଟଙ୍କା ବ୍ୟୟ କରାଯାଇଛି। ତ୍ରିସ୍ତରୀୟ ବ୍ୟବସ୍ଥାରେ ସମ୍ପୃକ୍ତ ରାସ୍ତାଗୁଡ଼ିକର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଉପରେ ଦୃଷ୍ଟି ଦିଆଯାଉଥିବା ସେ ଗୃହକୁ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜୋର୍ଡାନ୍ର ରାଜା ଦ୍ୱିତୀୟ ଅବଦୁଲ୍ଲା ଆଜି ଆମାନ୍ଠାରେ ଭାରତ ଜୋର୍ଡାନ୍ ବ୍ୟବସାୟିକ ମଞ୍ଚକୁ ମିଳିତ ଭାବେ ସମ୍ବୋଧିତ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗରେ ପରିବର୍ତ୍ତନ ଆଣିବା ଲାଗି ମହତ୍ୱାକାଂକ୍ଷୀ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ମଞ୍ଚରେ ସାର ଏବଂ ବୟନ ଶିଳ୍ପ ଭଳି କ୍ଷେତ୍ରୀୟ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧି ତଥା ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର ସମେତ ସହଯୋଗର ନୂତନ କ୍ଷେତ୍ରଗୁଡ଼ିକ ସାମିଲ ହୋଇଥିଲେ। ଏହି ମଞ୍ଚ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାଗିଦାରୀ ଏବଂ ମିଳିତ ନିବେଶ ବିଷୟରେ ଆଲୋଚନା କରିବାର ଏକ ସୁଯୋଗ ବୋଲି ରାଜା ଅବଦୁଲ୍ଲା ମତବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ମଞ୍ଚରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଭାରତ ହେଉଛି ଜୋର୍ଡାନ୍ର ତୃତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର। ଐତିହାସିକ ବାଣିଜ୍ୟ ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ବାଣିଜ୍ୟ ମାର୍ଗ ପେତ୍ରା ଦେଇ ଗୁଜରାଟକୁ ୟୁରୋପ ସହିତ ସଂଯୋଗ କରୁଥିଲା। ଏହି ସମ୍ପର୍କକୁ ପୁନର୍ଜୀବିତ କରିବା ଆମର ସହଭାଗୀ ଭବିଷ୍ୟତ ସମୃଦ୍ଧିକୁ ରୂପ ଦେବାରେ ଏହି ମଞ୍ଚ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଭାରତ ଓ ଜୋର୍ଡାନ୍ କେ ସମ୍ବନ୍ଧ ଐସେ ହେ ଜହାଁ ଐତିହାସିକ ବିଶ୍ୱାସ ଔର ଭବିଷ୍ୟ କେ ଆର୍ଥିକ ଅବସର ଏକ ସାଥ ମିଲତେ ହେ। କଲ ହି ମେଜେଷ୍ଟି କେ ସାଥ ମେରି ବାତଚିତ କା ସାର ଭି ୟହି ଥା, ଜୋଗ୍ରାଫି କୋ ଅପରଚୁନିଟି ମେ ଔର ଅପରଚୁନିଟି କୋ ଗ୍ରୋଥ ମେ କୈସେ ବଦଲା ଯାଏ ଇସ ପର ହମନେ ବିସ୍ତାର ସେ ଚର୍ଚ୍ଚା କି।
ଏହି ମଞ୍ଚରେ ଭାରତ ଏବଂ ଜୋର୍ଡାନ୍ର ବାଣିଜ୍ୟ ସଂଗଠନଗୁଡ଼ିକ ମଧ୍ୟରେ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ମଥୁରାରେ ଆଜି ସକାଳେ ଏକାଧିକ ବସ୍ ଦୁର୍ଘଟଣାରେ 13 ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ 70 ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଯମୁନା ଏକ୍ସପ୍ରେସ୍ୱେର ମଥୁରା ବଳଦେବ ଅଞ୍ଚଳରେ ବସ୍ଗୁଡ଼ିକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ପୁଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ପାହାନ୍ତା ପ୍ରହରରେ ଦୁର୍ଘଟଣା ଘଟିଥିବାରୁ ଅନେକ ଯାତ୍ରୀ ବାହାରକୁ ବାହାରିପାରିନଥିଲେ। ମେକ୍ସିକୋର ସାନ୍ ମାତେଓ ଆତେନ୍କୋ ରାଜ୍ୟର ପୌରାଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି, ତୁଲୁକା ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ପ୍ରାୟ 6 କିଲୋମିଟର ଦୂରରେ ଅବସ୍ଥିତ ତୁଲାକା ପାର୍ବତ୍ୟାଞ୍ଚଳର ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ରରେ ଗତକାଲି ଏହି ଦୁର୍ଘଟଣା ଘଟିଥିଲା। ବିମାନରେ ପାଇଲଟ୍ ଏବଂ କୋ ପାଇଲଟ୍ଙ୍କ ସମେତ 10 ଜଣ ଥିଲେ। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାର ତଦନ୍ତ ଜାରି ରହିଛି। ବିମାନରେ ତ୍ରୁଟି ଦେଖାଦେବାରୁ ପାଇଲଟ୍ ଏକ ଫୁଟବଲ ପଡ଼ିଆରେ ସୁରକ୍ଷିତ ଅବତରଣ ପାଇଁ ଚେଷ୍ଟା କରୁଥିଲାବେଳେ ଏକ କୋଠାର ଛାତରେ ଧକ୍କା ଖାଇ ଜଳିଯାଇଥିଲା। ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତ ପାକିସ୍ତାନର ଘରୋଇ ରାଜନୈତିକ ପରିସ୍ଥିତିକୁ ତୀବ୍ର ସମାଲୋଚନା କରିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଜେଲ୍ ପଠାଇବା ଏବଂ 27ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହାର ସଶସ୍ତ ବାହିନୀକୁ ସାମ୍ବିଧାନିକ ବିଦ୍ରୋହ କରିବାକୁ ଅନୁମତି ଦେଇଥିବାରୁ ଭାରତ ଇସ୍ଲାମାବାଦକୁ ଭର୍ସନା କରିଛି। ଗତକାଲି ଜାତିସଂଘ ସୁରକ୍ଷା ପରିଷଦରେ ଶାନ୍ତି ପାଇଁ ନେତୃତ୍ୱ ପ୍ରସଙ୍ଗ ଉପରେ ଖୋଲା ବିତର୍କରେ ପାକିସ୍ତାନର ଗଣତାନ୍ତ୍ରିକ ସଙ୍କଟ ବିଷୟ ଉଲ୍ଲେଖ କରି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ଥନାନୀ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ଦୁବାଇର ସେଭେନ୍ ଷ୍ଟାଡିୟମରେ ଚାଲିଥିବା 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ଶୃଙ୍ଖଳାର ତୃତୀୟ ଗ୍ରୁପ୍ସ୍ତରୀୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ମାଲେସିଆ ପାଇଁ 409 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତ ନିର୍ଦ୍ଧାରିତ 50 ଓଭରରେ 7ଟି ୱିକେଟ୍ ହରାଇ 408 ରନ୍ ସଂଗ୍ରହ କରିଛି। ମାଲେସିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଭିଜ୍ଞାନ କୁଣ୍ଡୁ ସର୍ବାଧିକ 209 ରନ୍ କରିଥିବାବେଳେ ବେଦାନ୍ତ ତ୍ରିବେଦୀ 90 ଓ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକ କରିଛନ୍ତି। ମାଲେସିଆର ମହମ୍ମଦ ଆକ୍ରମ 5ଟି ୱିକେଟ୍ ଅକ୍ତିଆର କରିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପାକିସ୍ତାନ ବିପକ୍ଷରେ 1971 ଯୁଦ୍ଧ ବିଜୟକୁ ସ୍ମରଣ କରି ଆଜି ଦେଶ ପାଳନ କରୁଛି ବିଜୟ ଦିବସ। ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। 125 ଦିନର କର୍ମ ନିୟୋଜନ ବ୍ୟବସ୍ଥା ସହ ଲୋକସଭାରେ ଆଗତ ହେଲା ରୋଜଗାର ଓ ଆଜୀବିକା ଅଭିଯାନ ଗ୍ରାମୀଣ ବିଧେୟକ। ଜୋର୍ଡାନ୍ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ଆର୍ଥିକ ଭାଗିଦାରୀକୁ ଆହୁରି ଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମଥୁରାରେ ସଡ଼କ ଦୁର୍ଘଟଣାରେ 13 ମୃତ 70 ଆହତ ଏବଂ 19 ବର୍ଷରୁ କମ୍ ଏସିଆ କପ୍ 2025ରେ ଭାରତ ଏବଂ ମାଲେସିଆ ମଧ୍ୟରେ ଖେଳ ଜାରି। ସମ୍ବାଦ ଶେଷ ହେଲା।